ହ୍ୟାଲୋ, ମୁଁ କିଛି କହିବାକୁ ଚାହୁଁଛି। ମୋର ନାମ ସୁନିତା ଗୋଚାଇତ, ମୋ ଗ୍ରାମ ଗୋପପୁର। ମୁଁ କିଛି ଆଇଟମ୍ ବିଷୟରେ କହିବାକୁ ଚାହୁଁଛି। ମୁଁ କିଛି ରୋଷେଇ କହିବାକୁ ଚାହୁଁଛି। ସେ ରୋଷେଇଟାର ନାଁ ହେଉଛି ଫୁଲକୋବି ଘୁଗୁନି। ରୋଷେଇର ଆବଶ୍ୟକ ସାମଗ୍ରୀ ଯାକ ମୁଁ କହିଦେଉଛି। ପ୍ରଥମେ ଫୁଲକୋବି 1 ଟି, ରସୁଣ 6 ପାଖୁଡ଼ା, ଧନିଆ ଗୁଣ୍ଡ 1 ଚାମଚ, ଟମାଟୋ 2ଟା, ଗରମ ମସଲା ଗୁଣ୍ଡ 1 ଚାମଚ, ପିଆଜ 1, ଜିରା 1 ଚାମଚ, କଞ୍ଚା ଲଙ୍କା 6ଟି, ତେଲ ଦେଖିକି ପକାଇବେ, ଲଙ୍କା ଗୁଣ୍ଡ 1/2 ଚାମଚ, ଲୁଣ ହଳଦୀ ସ୍ୱାଦ ଅନୁସାରେ। ଏବେ ପ୍ରସ୍ତୁତ କରିବା ରନ୍ଧନ ପ୍ରଣାଳୀ ବିଷୟକୁ ଯିବା। ପ୍ରଥମେ ଫୁଲକୋବିକୁ ଚୁନେଇ ଚୁନେଇ କାଟିବେ, ଯେପରି ଏହା ଭାଜିଲା ପରେ ମଟର ଯାନ ପରି ଲାଗିବ। ପିଆଜ ରସୁଣ ଜିରା ଧନିଆକୁ ମିଶାଇ ଚିକ୍କଣ କରି ବାଟି ରଖିବ। ତେଲ ଗରମ କରି କୋବିକୁ ଲୁଣ ହଳଦୀ ତେଲ ଦେଇ ଭାଜିବ। ଲାଲ ହୋଇ ଆସିଲେ ସେଥିରେ ମସଲା ଦେଇ ଭାଜିବ। ଟମାଟୋ କଟା ପକାଇ ଭାଜ। ମସଲା ଭଜାରୁ ବାସନା ଆସିଲେ ଗରମ ମସଲା ପକାଇ ତରକାରୀ ଓହ୍ଲାଇ ଦେବେ।